ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବେ ବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ। ଉତ୍ତଳ ତରଙ୍ଗ ସାଗର ବକ୍ଷର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁଁ ନୁହେଁ ନାଉରି, କି କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶେଇବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ଯଦି ସମ୍ଭବ ହୁଏ ସେମାନଙ୍କର ନାମ ଓ ଠିକଣା ଆମକୁ ଲେଖି ଜଣାଇଲେ ଆମେ ସେମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବୁ। ତାହେଲେ ଆପଣ ନିଜେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ପ୍ରଭୁଙ୍କର ଆଶୀର୍ବାଦର ଅଂଶୀ କରାଇପାରିବେ। ପ୍ରଭୁ ଆମମାନଙ୍କର ପ୍ରତ୍ୟେକ ଜୀବନରୁ ତାହା ଆଶା କରନ୍ତି। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ ଓ ଆପଣଙ୍କର ଆତ୍ମିକ କ୍ଷୁଧାକୁ ମୋଚନ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ସୃଷ୍ଟିକର୍ତ୍ତା ଉଦ୍ଧାରକର୍ତ୍ତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ବିଶ୍ୱସ୍ତତା ପାଇଁ, ତୁମର ସତ୍ୟତା ପାଇଁ, ତୁମର ଉତ୍ତମତା ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ସମସ୍ତ ମଙ୍ଗଳଦାନ ପାଇଁ। ପ୍ରଭୁ ଆମମାନେ ଅଯୋଗ୍ୟ ପଦାର୍ଥ ମନୁଷ୍ୟ ହେଲେ ମଧ୍ୟ ତୁମର ଦୟା, ତୁମର ଅନୁଗ୍ରହ, ତୁମର ଅନୁକମ୍ପା ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର। ଯାହାର ପ୍ରତିଦାନ ଆମେ କିଛି ଦେଇପାରିନାହୁଁ କି କିଛି ଦେଇ ମଧ୍ୟ ପାରିବୁ ନାହିଁ, କିନ୍ତୁ ଏତିକି ପ୍ରାର୍ଥନା କରୁଅଛୁ ପ୍ରଭୁ, ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମ ପ୍ରତ୍ୟେକଙ୍କୁ ଅନୁଭବ କରିବା ପାଇଁ ଦିଅ। ଆଜି ଯେତେ ଶ୍ରୋତା ବନ୍ଧୁମାନେ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ନାମ ଧରି ଆଶୀର୍ବାଦ କର। ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ଏବଂ ପ୍ରତ୍ୟେକଙ୍କୁ ପାପରୁ ଉଦ୍ଧାର କରି ସେହି ଶାନ୍ତି ଅନନ୍ତ ଜୀବନର ଅଧିକାରୀ କରାଅ। ଯେତିକି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ବା ଆଲୋଚନା କରିବୁ ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିରଚିତ ଦାନ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପୁରାତନ ନିୟମର ହାଗୟ ପୁସ୍ତକର ପ୍ରଥମ ପର୍ବର 12 ପଦରୁ ଆରମ୍ଭ କରି 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଗତ ଆଲୋଚନାରେ ଆପଣ ଶୁଣିଥିଲେ ଯେ ଇସ୍ରାଏଲ ଲୋକମାନେ ଏକ ସଙ୍କଟମୟ ପରିସ୍ଥିତି ମଧ୍ୟରେ ଗତି କରୁଥିଲେ। ଅନାବୃଷ୍ଟି ଯୋଗୁଁ ଦେଶରେ ଖାଦ୍ୟଶସ୍ୟର ଅଭାବ ଘଟିଥିଲା, ସେମାନଙ୍କର ପାଖରେ ମଧ୍ୟ ଯଥେଷ୍ଟ ଅର୍ଥ ନଥିଲା ଯାହାର ପ୍ରତିବଦଳରେ ସେମାନେ ଖାଦ୍ୟଶସ୍ୟ କିଣିପାରିବେ। ଆଉ ଅପରପକ୍ଷରେ ସାଧାରଣ ଲୋକମାନଙ୍କ ପାଇଁ ଯଥେଷ୍ଟ କାର୍ଯ୍ୟ ମଧ୍ୟ ମିଳୁନଥିଲା, ଫଳତଃ ବେତନ ଦ୍ୱାରା ଆବଶ୍ୟକୀୟ ଜରୁରୀ ବିଷୟ ମଧ୍ୟ କିଣିବାକୁ ସେମାନେ ଅକ୍ଷମ ଥିଲେ। ଏହିପରି ଅବସ୍ଥା ସେମାନେ ଖୁବ୍ ହାଲୁକା ଭାବରେ ଗ୍ରହଣ କରିଥିଲେ। ଦୁର୍ଭିକ୍ଷ ପାଇଁ ଶସ୍ୟ ଅଭାବ ଘଟିଛି, ପୁଣି ଏହି ସଙ୍କଟମୟ ପରିସ୍ଥିତି ପାଇଁ ସେମାନଙ୍କର ଭାଗ୍ୟ ହିଁ ଦାୟୀ, କିନ୍ତୁ ଅପରପକ୍ଷରେ ସେମାନେ ଗ୍ରହଣ କରିଥିବା ପଥ ଯେ ଦାୟୀ ସେମାନେ ତାହା ଭୁଲି ଯାଇଛନ୍ତି। ସେମାନେ ନିଜ ସ୍ୱାର୍ଥ ନିମନ୍ତେ ଏତେ ବ୍ୟସ୍ତ ଥିଲେ ଯେ ଈଶ୍ୱରଙ୍କ ମନ୍ଦିର ପୁନଃନିର୍ମାଣ ନିମନ୍ତେ ଆଦୌ ଚିନ୍ତିତ ନଥିଲେ। ମନ୍ଦିର ପୁନଃନିର୍ମାଣ କାର୍ଯ୍ୟ ନ କରିବାକୁ ଇଚ୍ଛା କରି ଆଳ ଖୋଜୁଥିଲେ, ଠିକ୍ ସେୟା ମଧ୍ୟ ହେଲା। ସେମାନଙ୍କର ସ୍ୱାର୍ଥ ଚିନ୍ତାରେ ଧର୍ମର ପ୍ରଲେପ ଦେଇଥିଲେ, ଅନ୍ୟପକ୍ଷରେ ନିଜ ନିଜ ଘରଗୁଡ଼ିକ ବେଶ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଦାମିକା ବସ୍ତ୍ରରେ ନିର୍ମାଣ କରୁଥିଲେ। ସେମାନଙ୍କର ରାସ୍ତା ହିଁ ସେମାନଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଛି, ତେଣୁ ସଦାପ୍ରଭୁ ସେମାନଙ୍କୁ ଚେତନା ସ୍ୱରୂପେ କହନ୍ତି, ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର। ସମସ୍ୟାର ସମାଧାନ ପାଇଁ ହାଗୟଙ୍କ ସମୟର ଲୋକମାନଙ୍କୁ ଈଶ୍ୱର ଅତି ସରଳ ଉପାୟ ବତାନ୍ତି। ସେମାନଙ୍କୁ ଖୁବ୍ ସିଧା ଭାବରେ କହନ୍ତି, ପର୍ବତକୁ ଯାଅ, କାଷ୍ଠ ଆଣ ଓ ନିର୍ମାଣ କର। ଏହି ତିନୋଟି ଯାକ ଆଦେଶ କାର୍ଯ୍ୟ ବା ଶ୍ରମ ସହିତ ଜଡ଼ିତ। ସେମାନେ ଆପଣାମାନଙ୍କର ଘରଗୁଡ଼ିକ ନିର୍ମାଣ କରିସାରି ଈଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଆଳସ୍ୟ ଭାବ ପ୍ରକାଶ କରୁଥିଲେ। ନିଜ ନିଜର ଗୃହଗୁଡ଼ିକ ନିର୍ମାଣ କରିବା ପାଇଁ ଯେତିକି ପରିଶ୍ରମ କରିଥିଲେ ସେତିକି ପରିଶ୍ରମ ଈଶ୍ୱରଙ୍କ ମନ୍ଦିର ନିର୍ମାଣରେ ଖଟାଇବା ପାଇଁ କୁଣ୍ଠାବୋଧ କରୁଥିଲେ। ଫଳତଃ ପାର୍ଥିବ ଆଶୀର୍ବାଦର ଆକର ଯେ ଈଶ୍ୱର, ତହିଁର ମଧ୍ୟ ସେ ସୂଚନା ଦେଲେ। ଈଶ୍ୱର ସେମାନଙ୍କର ପାର୍ଥିବ ବିଷୟରୁ ସେମାନଙ୍କୁ ବଞ୍ଚିତ କଲେ, ସେମାନଙ୍କୁ ଈଶ୍ୱର ଅଭାବ ଅନାଟନ ମଧ୍ୟ ଦେଇ ନେଲେ। ସେମାନଙ୍କର ଏପରି ସଙ୍କଟମୟ ପରିସ୍ଥିତି ଈଶ୍ୱର ନିଜେ ସୃଷ୍ଟି କରିବାର କାରଣ ହେଉଛି ଯେ ଈଶ୍ୱରଙ୍କ ଗୃହ ଉଜାଡ଼ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ଲୋକମାନେ ଆପଣା ଆପଣା ଗୃହ ବିଷୟ ନେଇ ଖୁବ୍ ଚିନ୍ତିତ ଥିଲେ, କିନ୍ତୁ ସମସ୍ତ ସମସ୍ୟା ନିମନ୍ତେ ଈଶ୍ୱର ନିଜକୁ ଦାୟୀ କରନ୍ତି। ଅନେକ ସମୟରେ କୌଣସି ସମସ୍ୟା ଯଦି ଘଟିଥାଏ, ଆମେ ଆମ ବ୍ୟବହାରିକ ଜୀବନ ମଧ୍ୟରେ ସବୁବେଳେ ଅନ୍ୟକୁ ଦୋଷ ଦେଇଥାଉ, କେବେହେଲେ ନିଜକୁ ସେଥିପାଇଁ ଦାୟୀ କରିନଥାଉ। ଈଶ୍ୱର ଇସ୍ରାଏଲମାନଙ୍କର ପଥ ସଜାଡ଼ିବା ନିମନ୍ତେ ସମସ୍ୟା ପରେ ସମସ୍ୟା ସେମାନଙ୍କର ନିକଟରେ ପହଞ୍ଚାଇଛନ୍ତି। ବୃଷ୍ଟିକୁ ରୋକିବା ସଙ୍ଗେ ସଙ୍ଗେ ଶିଶିରକୁ ମଧ୍ୟ ରୋଧିଛନ୍ତି। ଆବଶ୍ୟକ ଜିନିଷ ଉପରୁ ପୁଣି ମନୁଷ୍ୟ ଓ ପଶୁ ସମ୍ପଦ ଏପରିକି ଶ୍ରମ ଉପରୁ ମଧ୍ୟ ଆପଣାର ଆଶୀର୍ବାଦର ହସ୍ତ ଉଠାଇ ନେଇଛନ୍ତି। ତେବେ ବର୍ତ୍ତମାନ ଆମେ ଦେଖିବା ଈଶ୍ୱର ଇସ୍ରାଏଲମାନଙ୍କ ନିକଟରେ ଯେଉଁ ଆହ୍ୱାନ ରଖିଛନ୍ତି ତାହାର କିପରି ପ୍ରତ୍ୟୁତ୍ତର କରିଛନ୍ତି। ଦେଖନ୍ତୁ ହାଗୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକର ପ୍ରଥମ ପର୍ବର 12 ପଦରେ ଏହିପରି ଲେଖା ଅଛି, ସେତେବେଳେ ସଲ୍ଟିଏଲଙ୍କ ପୁତ୍ର ଜିରୁବାବିଲ ଓ ଜିଓ ସାଧକଙ୍କ ପୁତ୍ର ଜିହୋସିଓ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟତ ବକ୍ତାଙ୍କ ନିକଟକୁ ଯେଉଁସବୁ ବାକ୍ୟ ପ୍ରେରଣ କରିଥିଲେ ସେ ସବୁରେ ମନୋଯୋଗ କଲେ, ଆଉ ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। ଜିରୁବାବିଲ ସେତେବେଳେ ଇସ୍ରାଏଲର ଶାସନକର୍ତ୍ତା ବା ଦେଶାଧ୍ୟକ୍ଷ ଭାବରେ ପାରସ୍ୟ ରାଜ୍ୟର ପ୍ରତିନିଧିତ୍ୱ କରୁଥିଲେ। ପୁଣି ଜିହୋସିଓ ମନ୍ଦିରର ପ୍ରଧାନ ଯାଜକ ଭାବରେ ଯାଜକତ୍ୱ କାର୍ଯ୍ୟ କରୁଥିଲେ। ଯେଉଁ ଜନସାଧାରଣ ଥିଲେ ସେମାନେ ବାବିଲୋନରୁ ବନ୍ଦୀ ଅବସ୍ଥାରୁ ମୁକ୍ତ ହୋଇ ନିଜ ଦେଶକୁ ଫେରିଥିଲେ। ପୁଣି ବାବିଲୋନ ନିର୍ବାସନ ବେଳେ ପଙ୍ଗୁ, ଆହତ ଓ ଅନ୍ୟ କେତେକଙ୍କୁ ବାବିଲୋନ ସୈନ୍ୟମାନେ ଛାଡ଼ି ଚାଲିଯାଇଥିଲେ। ଏହି ଦୁଇ ଦଳମାନଙ୍କର ସମାବେଶ ହିଁ ଇସ୍ରାଏଲର ଅବଶିଷ୍ଟାଂଶ, ଆଉ ଏହି ସମସ୍ତେ ହାଗୟଙ୍କ ଦ୍ୱାରା ପ୍ରକାଶିତ ପ୍ରଭୁଙ୍କର ବାକ୍ୟ ଶୁଣି ଭୟଭୀତ ହେଲେ। ଈଶ୍ୱର ଯେଉଁ ଆଦେଶ ଦେଇଥିଲେ ପୁଣି ତାଙ୍କର ପରିସ୍ଥିତିକୁ ଗଭୀର ଭାବରେ ଚିନ୍ତା ଓ ଧ୍ୟାନ କଲେ। ଏହି ପରିସ୍ଥିତିର ନିରାକରଣ ପାଇଁ ଲୋକେ ରାସ୍ତା ଖୋଜିଲେ। ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଈଶ୍ୱରଙ୍କର ଆଜ୍ଞାବହତା କେବଳ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନର ଗୋଟିଏ ମାତ୍ର ଉପାୟ ବା ପଥ। ପୁଣି ଲୋକମାନଙ୍କ ଜୀବନକୁ ଈଶ୍ୱରଙ୍କ ଆଶୀର୍ବାଦ ବହି ଆଣିବ ଏଥିରେ କୌଣସି ସନ୍ଦେହ ରହିଲା ନାହିଁ। ମନ୍ଦିର ପୁନଃନିର୍ମାଣର ଅର୍ଥ ଈଶ୍ୱରଙ୍କର ଗୌରବ କରିବା, ଈଶ୍ୱରଙ୍କର ପ୍ରଶଂସା କରିବା, ଈଶ୍ୱରଙ୍କର ସେହି ସମସ୍ତ ମଙ୍ଗଳଦାନକୁ ହେଜ କରି ତାହାଙ୍କର ଧନ୍ୟବାଦ କରିବା। କେବଳ ଉପାସନା ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହୁଅନ୍ତି ତାହା ନୁହେଁ, ବରଂ ମନ୍ଦିର ନିର୍ମାଣରେ ଯେଉଁ ମନୋଭାବ ଓ ଶ୍ରମ ଆବଶ୍ୟକ ତାହା ଦେବା ଦ୍ୱାରା ମଧ୍ୟ ଈଶ୍ୱରଙ୍କର ସେବା କରାଯାଇ ଓ ଈଶ୍ୱରଙ୍କୁ ଗୌରବ ଦିଆଯାଇପାରିବ। ଏହି ମର୍ମ ବୁଝିବା ନିମନ୍ତେ ଇସ୍ରାଏଲ ଲୋକମାନଙ୍କଠାରେ ଆଉ କୌଣସି ଅସୁବିଧା ରହିଲା ନାହିଁ। ସେମାନେ ଦୁଇଟି ମୁଖ୍ୟ ବିଷୟ କରିବା ନିମନ୍ତେ ନିଷ୍ପତ୍ତି ନେଲେ। ପ୍ରଥମତଃ ସେମାନେ ଈଶ୍ୱରଙ୍କ ଆଜ୍ଞା ମାନିବେ ଓ ସେ ଯାହା କହନ୍ତି ପାଳିବା ନିମନ୍ତେ ମନସ୍ଥ କଲେ। ଯେପରି ଭାବରେ ସାମୁଏଲ ଜଣେ ଅବଜ୍ଞା କରୁଥିବା ରାଜାଙ୍କୁ କହନ୍ତି, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ ସେପରିକି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ। ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷ ମେଦଠାରୁ ଉତ୍ତମ, ଯାହାକି ପ୍ରଥମ ସାମୁଏଲ 15:22 ଲେଖା ଅଛି। ଆଉ ଯୋହନ ମଧ୍ୟ ଠିକ୍ ସେହି ମର୍ମରେ ଦର୍ଶାନ୍ତି ଯେ ଈଶ୍ୱର ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ସେହିପରି ଜ୍ୟୋତିରେ ଆଚରଣ କରିବା ଆବଶ୍ୟକ। ତେବେ ଆମ୍ଭେମାନେ ପରସ୍ପରର ସହଭାଗିତାରେ ଅଛୁ, ତେଣୁ ଆମେ ଆଲୋକ ମଧ୍ୟରେ ଆଚରଣ କରିବା ସର୍ବାଦୌ ବାଞ୍ଛନୀୟ। ଫଳତଃ ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ଜୀବନକୁ ନମ୍ର କରିବ ଓ ଆମ୍ଭମାନଙ୍କର ବିଫଳତା ସବୁକୁ ଦେଖାଇଦେବ। ଅନେକ ମହାନ ବ୍ୟକ୍ତିମାନେ ଏହି ଦିଗ ଆଡ଼କୁ ସେମାନଙ୍କ ଦୃଷ୍ଟି ଆଣିବାକୁ ଇଚ୍ଛା କରନ୍ତି ନାହିଁ, ଆଉ ଯଦି ଏହାକୁ ଆମ ଜୀବନ ମଧ୍ୟରେ ସ୍ୱାଗତ କରିବା ଏହା ଅଧିକ ଫଳଧାରଣ ଓ ଆଶୀର୍ବାଦ ପାଇବା ପାଇଁ ସୁଯୋଗ ସୃଷ୍ଟି କରିବ। ଆଉ ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ତୁମେମାନେ ମୋ ସହିତ ସଂଯୁକ୍ତ ନହେଲେ ଫଳ ଫଳିପାର ନାହିଁ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଈଶ୍ୱରଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚାହୁଁ, ଜ୍ୟୋତିରେ ଆଚରଣ କରିବା ପାଇଁ ଚାହୁଁ, ଆତ୍ମିକ ଫଳ ଧାରଣ କରିବା ପାଇଁ ଚାହୁଁ, ତାହେଲେ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କ ସହିତ ସଂଯୁକ୍ତ ଜୀବନ କାଟିଲେ ସେ ଆମମାନଙ୍କୁ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ, ଏକ ଫଳପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସାହାଯ୍ୟ କରିବେ, ଶକ୍ତି ଦେବେ। ଫଳତଃ ଆମେ ପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ଜୀବନ କାଟିବାରେ ସମର୍ଥ ହୋଇପାରିବା, ପ୍ରଭୁଙ୍କର ବାଧ୍ୟ ହୋଇପାରିବା, ତାଙ୍କର ବାକ୍ୟ ଅନୁଯାୟୀ ଆମମାନେ ଜୀବନଯାପନ କରିପାରିବା। କାରଣ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ଏତେ ସହଜ ବିଷୟ ନୁହେଁ। ଅନେକ ସମୟରେ ଆମେ ଭାବୁ, ହଁ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ମୁଁ ଜୀବନ କାଟିପାରିବି, କେବେ ନୁହେଁ। ଆପଣ ମନେ ରଖନ୍ତୁ ଯେ ଯେତେବେଳେ ଆପଣ ଈଶ୍ୱରଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚାହିଁବେ, ଶୈତାନ ତାହା ଚାହେଁ ନାହିଁ, ଆଉ ଶୈତାନ ବିଘ୍ନ ଘଟାଇବା ପାଇଁ ଚେଷ୍ଟା କରେ। ଆଉ ଶୈତାନର ପ୍ରଧାନ କାର୍ଯ୍ୟ ହେଲା ଆପଣଙ୍କର ବିଶ୍ୱାସକୁ ଦୁର୍ବଳ କରିଦେବା, ଯଦ୍ୱାରା କି ଆପଣ ବିଶ୍ୱାସରେ ସ୍ଥିର ରହିପାରିବେ ନାହିଁ, ଏବଂ ଆପଣଙ୍କ ମନରେ ବିଭିନ୍ନ ପ୍ରକାର ସେ ଦ୍ୱନ୍ଦ୍ୱ ଉପୁଜାଏ, ସନ୍ଦେହ ଉପୁଜାଏ, ଯଦ୍ୱାରା କି ଆପଣ ସନ୍ଦେହରେ ପଡ଼ିଯାଆନ୍ତି। ତେଣୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଏକ ଐଶ୍ୱରିକ ଶକ୍ତିର ଆବଶ୍ୟକ, ଆଉ ଏହି ଶକ୍ତି କେବଳ ପ୍ରଭୁ ଯୀଶୁଙ୍କଠାରେ ଆମମାନେ ରହିଲେ ସେ ଆମମାନଙ୍କୁ ଶକ୍ତିଯୁକ୍ତ କରିବେ, ତାହାଙ୍କ ଶକ୍ତିରେ ଆମମାନେ ଶକ୍ତିଯୁକ୍ତ ହୋଇପାରିବା। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, ମୁଁ ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ସବୁକିଛି କରିପାରେ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଯଦି ଆମେ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚାହୁଁ, ତାହେଲେ ପ୍ରଭୁଙ୍କ ସହିତ ସଂଯୁକ୍ତ ଜୀବନ କାଟିବା ନିତାନ୍ତ ଆବଶ୍ୟକ, ଆଉ ତାହା ମଧ୍ୟ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ, ଆଉ ଆମମାନଙ୍କର ପ୍ରାର୍ଥନାଶୀଳ ଜୀବନ ମଧ୍ୟ ଦେଇ। ବର୍ତ୍ତମାନ ଆମେ ଦେଖିବା, ମନ୍ଦିର ନିର୍ମାଣ କରିବା କେବଳ ଦେଶାଧ୍ୟକ୍ଷ କିମ୍ବା ମନ୍ଦିରର ପ୍ରଧାନ ପୂଜାରୀଙ୍କର କାର୍ଯ୍ୟ ନଥିଲା, ଏହା ଥିଲା ସମୁଦାୟ ଗୋଷ୍ଠୀଙ୍କର କାର୍ଯ୍ୟ ଓ ସହଯୋଗର ଉଦ୍ୟମ। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ହେଲେ ଆମମାନଙ୍କୁ ସହଯୋଗ ଆବଶ୍ୟକ, କାନ୍ଧକୁ କାନ୍ଧ ମିଳାଇବା ଆବଶ୍ୟକ, ହାତକୁ ହାତ ମିଳାଇବା ଆବଶ୍ୟକ, ମନକୁ ମନ ମିଳାଇବା ଆବଶ୍ୟକ, ତାହେଲେ ଆମେ ପ୍ରଭୁଙ୍କ ନିମନ୍ତେ ମହାନ କାର୍ଯ୍ୟ କରିପାରିବା। ଆଉ ପ୍ରଭୁ ଏକ ସାଧାରଣ ବ୍ୟକ୍ତି ଦେଇ ତାଙ୍କର ଅସାଧାରଣ କାର୍ଯ୍ୟ ସାଧନ କରିପାରିବେ, ଏକ ଦୁର୍ବଳ ମନୁଷ୍ୟ ଦେଇ ତାଙ୍କର ଶକ୍ତିର କାର୍ଯ୍ୟ ସେ ସାଧନ କରିପାରିବେ। ଏଠାରେ ଲକ୍ଷ୍ୟ କରନ୍ତୁ, ସମୁଦାୟ ଗୋଷ୍ଠୀ ଈଶ୍ୱରଙ୍କ ବାଧ୍ୟ ହେବା ନିମନ୍ତେ ସ୍ଥିର କଲେ, ଫଳତଃ ଇସ୍ରାଏଲର ନେତୃବର୍ଗ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ ପ୍ରତିଷ୍ଠା ହେଲା। ଦେଖନ୍ତୁ, ପ୍ରଭୁଙ୍କର ବାଧ୍ୟ ହେଲେ ପ୍ରଭୁ ଆମମାନଙ୍କର ସହିତରେ ରହି, ପ୍ରଭୁ ଆମମାନଙ୍କର ସହକର୍ମୀ ହୋଇ ସେ ସମସ୍ତ ବିଷୟକୁ ସାଧନ କରିବାରେ ଆମମାନଙ୍କୁ ସାହାଯ୍ୟ କରିବେ, ଶକ୍ତି ଦେବେ। ତେଣୁ ହାଗୟଙ୍କ ବାକ୍ୟ ଆବଶ୍ୟକୀୟ ପ୍ରଭାବ ଲୋକମାନଙ୍କ ଉପରେ ପକାଇଲା। ଲୋକମାନେ ବିଶ୍ୱାସ କଲେ ଯେ ହାଗୟଙ୍କ ମାଧ୍ୟମରେ ଈଶ୍ୱର ତାଙ୍କର ଇଚ୍ଛା ପ୍ରକାଶ କଲେ। କ୍ରମଶଃ ଇସ୍ରାଏଲର ଲୋକମାନେ ଈଶ୍ୱରଙ୍କର ନିକଟତର ହେଲେ ଓ ହଜାଇଥିବା ସମ୍ପର୍କକୁ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ସେମାନେ ଯେ ଈଶ୍ୱରଙ୍କ ମନୋନୀତ ବଂଶ ଓ ପ୍ରତିଜ୍ଞାତ ବଂଶ ତାହା ଅନୁଭବ କଲେ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମ୍ଭେମାନେ ପ୍ରଭୁଙ୍କ ନିମନ୍ତେ ଜୀବନ କାଟିପାରିବା, ଆମମାନେ ପ୍ରଭୁଙ୍କର ଗୌରବ କରିପାରିବା, ଆମମାନେ ପ୍ରଭୁଙ୍କ ନିମନ୍ତେ ମହାନ କାର୍ଯ୍ୟମାନ ସାଧନ କରିବା, ଆଉ ତାହା କେବଳ ତାହାଙ୍କର ବାଧ୍ୟ ହେବା ହେତୁ ଆମମାନେ କରିପାରିବା। ଆଉ ଦ୍ୱିତୀୟ ବିଷୟ ଅତି ଗୁରୁତ୍ୱପୂର୍ଣ୍ଣ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। ଦେଶାଧ୍ୟକ୍ଷ ଜେରୁବାବିଲ ଓ ମହାଯାଜକ ଜିଓସୁଙ୍କ କଥା ଶୁଣି ଇସ୍ରାଏଲ ଲୋକମାନେ ବର୍ତ୍ତମାନ ଓ ନିକଟ ଅତୀତର ଅଭିଜ୍ଞତାଗୁଡ଼ିକୁ ସମୀକ୍ଷା କରିବାକୁ ସେମାନେ ସକ୍ଷମ ହେଲେ। ପୁଣି ସଦାପ୍ରଭୁ ଯେ ସେମାନଙ୍କର ଜୀବନର ପରମେଶ୍ୱର ତାହା ସେମାନେ ଆଉଥରେ ମନେ ପକାଇଲେ। ଏହା ସେମାନଙ୍କ ନିମନ୍ତେ ଖୁବ୍ ଲାଭଦାୟକ ଥିଲା। ଲୋକମାନେ କେବଳ ଈଶ୍ୱରଙ୍କ ବାଧ୍ୟ ହେଲେ ତାହା ନୁହେଁ, ବରଂ ତାହାଙ୍କ ଉପସ୍ଥିତିରେ ଭୀତ ହେଲେ। ବାସ୍ତବରେ ଆମ ସମାଜ ଓ ସମ୍ପ୍ରଦାୟ ମଧ୍ୟରେ ଯେଉଁମାନେ ନେତୃତ୍ୱ ସ୍ଥାନରେ ଅଛନ୍ତି ସେମାନଙ୍କ ମଧ୍ୟରେ ଈଶ୍ୱରଙ୍କୁ ଭୟ କରିବା ଦେଖାଯାଏ ନାହିଁ। ଈଶ୍ୱର ଭୟ ଜୀବନ ଆମକୁ ସତ୍ ପଥରେ ପରିଚାଳିତ କରାଇବା ସଙ୍ଗେ ସଙ୍ଗେ ଉତ୍ତମ ନେତୃତ୍ୱ ନେବାରେ ସାହାଯ୍ୟ କରିବ। ବିଶ୍ୱରେ ଖ୍ୟାତିସମ୍ପନ୍ନ ଜଣେ ରାଜନୀତିଜ୍ଞଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ସଫଳ ରାଜନୈତିକର ଗୁପ୍ତ ରହସ୍ୟ କ'ଣ। ସେ ଉତ୍ତର ଦେଲେ, ରାଜନୀତିଜ୍ଞ ଜଣେ ବ୍ୟକ୍ତି ଯିଏକି ଆସନ୍ତା 50 ବର୍ଷ ପାଇଁ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଜାଣିପାରେ। ଆମେ ଏପରିକି ଈଶ୍ୱରଙ୍କ ନିର୍ଦ୍ଦେଶ ଆସନ୍ତା 50 ମିନିଟ୍ ପାଇଁ ମଧ୍ୟ ଜାଣିପାରିବା ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆମ ସମସାମୟିକ ସମାଜ ମଧ୍ୟରେ ଆମେ ଏପରି ଲୋକମାନଙ୍କୁ ଚାହୁଁ ଯେଉଁମାନେ ପ୍ରକୃତିରେ ଈଶ୍ୱରଙ୍କୁ ଜାଣନ୍ତି ଓ ତାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ହାଗୟ ପ୍ରଥମ ପର୍ବର 13 ପଦରେ ଏହିପରି ଲେଖା ଅଛି, ତହିଁରେ ସଦାପ୍ରଭୁଙ୍କର ଦୂତ ହାଗୟ ଲୋକମାନଙ୍କୁ ସଦାପ୍ରଭୁଙ୍କର ସମ୍ବାଦ ଜଣାଇ କହିଲେ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛୁ। ଯେତେବେଳେ ଲୋକମାନେ ସଦାପ୍ରଭୁଙ୍କର ବାଧ୍ୟ ହେବା ପାଇଁ ମନସ୍ଥ କଲେ, ସେତିକିବେଳେ ହାଗୟଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଦୂତ ଜଣାଇ କହିଲେ ଯେ ଆମ୍ଭେ ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛୁ। ଇସ୍ରାଏଲ ଲୋକମାନଙ୍କ ପ୍ରତି ଏହା ଏକ ଅତି ଆଶ୍ୱାସନା, ଦୃଢ଼ ଓ ନିର୍ଦ୍ଧାର୍ଯ୍ୟର ବାର୍ତ୍ତା ବହନ କରେ। ଆଧ୍ୟାତ୍ମିକ ନୂତନ ଦୂରଦୃଷ୍ଟି ସହ ଲୋକମାନେ ହାଗୟଙ୍କୁ ଈଶ୍ୱରଙ୍କ ମୁଖପାତ୍ର ରୂପେ ସ୍ୱୀକାର କଲେ। ଏହା ସହିତ ସେମାନେ ଈଶ୍ୱରଙ୍କର ଅଧିକାର ହାଗୟଙ୍କ ମଧ୍ୟରେ ଦେଖିବାକୁ ପାଇଲେ। ଦୂତଙ୍କ ଉକ୍ତି ଅତ୍ୟନ୍ତ କ୍ଷୁଦ୍ର ହେଲେ ମଧ୍ୟ ଅତି ଭାବପୂର୍ଣ୍ଣ। ଯେଉଁମାନେ ବାଧ୍ୟ ସେମାନଙ୍କ ଉପରେ ଈଶ୍ୱରଙ୍କ ଉପସ୍ଥିତି ସବୁବେଳେ ପ୍ରତିଜ୍ଞାସିଦ୍ଧ। ଯୀଶୁ ମଧ୍ୟ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ଯଦି ଆମେ ନିଷ୍କର୍ମା ହୋଇ ନିଜ ସ୍ଥାନରେ ବସିରହୁ ଓ ଈଶ୍ୱରଙ୍କ ପାଇଁ କିଛି ନ କରୁ, ତେବେ ସେ ଆମ୍ଭମାନଙ୍କ ସହିତ ରହିବା ନିମନ୍ତେ ପ୍ରତିଜ୍ଞା କରିନାହାନ୍ତି। ସେ ଆମମାନଙ୍କ ସହିତ ସଦାସର୍ବଦା ରହିବେ ଯେତେବେଳେ ଆମ୍ଭେମାନେ ତାଙ୍କର ଆଜ୍ଞାବହ ହେବା। ତାଙ୍କର ଉପସ୍ଥିତି ଆମ ପାଇଁ ଆଶୀର୍ବାଦ ଓ ସହଭାଗିତା ଆଣିଦେବ। ପ୍ରକୃତରେ ଆପଣ ଏହାଠାରୁ ଅଧିକ କିଛି ମୂଲ୍ୟବାନ ବସ୍ତୁ ପାଇପାରିବେ ନାହିଁ। ହାଗୟ 1 ପର୍ବର 14-15 ପଦ ମଧ୍ୟରେ ଏହିପରି ଲେଖା ଅଛି, ପୁଣି ସଦାପ୍ରଭୁ ସଲ୍ଟିଏଲ୍ଙ୍କ ପୁତ୍ର ଜିହୁଦୀୟ ଦେଶାଧ୍ୟକ୍ଷ ଜିରୁବାବିଲ୍ଙ୍କ ଆତ୍ମାକୁ ଓ ଜିହୋସାଧକଙ୍କ ପୁତ୍ର ଜିହୋସିଓ ମହାଯାଜକଙ୍କ ଆତ୍ମାକୁ ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ। ତହିଁରେ ସେମାନେ ଦାରିଆବର୍ଷ ରାଜାର ଅଧିକାରର 2ୟ ବର୍ଷର 6ଷ୍ଠ ମାସର 24ବିଂଶ ଦିନରେ ଆସି ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ। ଏହି ପଠିତ ପଦ ଅତି ସରଳ ହେଲେ ମଧ୍ୟ ଏହା ସମସ୍ତ ଲୋକମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଜନକ ବୋଲି ଆମର ଚିନ୍ତା ମଧ୍ୟକୁ ଆସେ। ଏକ ବିଶେଷ କାର୍ଯ୍ୟ ଆରମ୍ଭ ନିମନ୍ତେ ଗୋଟିଏ ଜାତିର ନେତୃତ୍ୱ କେତେ ଜରୁରୀ ତାହା ଏଠାରେ ସ୍ପଷ୍ଟ ଭାବରେ ଜଣାଯାଏ। ଜିରୁବାବିଲ୍ ଯିଏକି ସେତେବେଳର ଇସ୍ରାଏଲ୍ର ଦେଶାଧ୍ୟକ୍ଷ ଥିଲେ ଓ ଜଣେ ବେସାମରିକ ନେତା ଥିଲେ, ଅନ୍ୟପକ୍ଷରେ ସେ ରାଜବଂଶଜ ମଧ୍ୟ ଥିଲେ, ତାହାଙ୍କର ପ୍ରାର୍ଥନା ଏହି ବିଶେଷ କାର୍ଯ୍ୟ ନିମନ୍ତେ ଅତି ଆବଶ୍ୟକ ଥିଲା। ଜିଓସିଓ ମନ୍ଦିରର ମୁଖ୍ୟ ପୂଜାରୀ ଥିଲାବେଳେ ବାବିଲୋନୀୟ ସୈନ୍ୟମାନଙ୍କର ଇସ୍ରାଏଲ୍ ଉପରେ ଆକ୍ରମଣ ହେଲା। ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ ଈଶ୍ୱରଙ୍କର ମନ୍ଦିର ପୁନର୍ନିର୍ମାଣ ନିମନ୍ତେ ବେସାମରିକ ପୁଣି ଧର୍ମର ନେତାଙ୍କ ସହ ସହଯୋଗ ସ୍ଥାପନ ହୋଇଛି। ଏସବୁ ସମ୍ଭବ ହେବାର ପଛରେ ରହିଛି ଈଶ୍ୱରଙ୍କ ଆତ୍ମାଙ୍କ ଚାଳନା। ଈଶ୍ୱରଙ୍କ ଆତ୍ମା କେବଳ ନେତାମାନଙ୍କୁ ନୁହେଁ, ବରଂ ଜନସାଧାରଣଙ୍କୁ ମଧ୍ୟ ଉତ୍ତେଜିତ କରେ। ନେତାମାନଙ୍କର ସଫଳ ଉଦ୍ୟମରେ ଈଶ୍ୱରଙ୍କ ଆଶୀର୍ବାଦ ଆସି ପହଞ୍ଚିଲା। ଯେ ନିଜକୁ ସାହାଯ୍ୟ କରେ, ଈଶ୍ୱର ତାକୁ ସାହାଯ୍ୟ କରନ୍ତି। ଯେତେବେଳେ ପର୍ଯ୍ୟନ୍ତ ଇସ୍ରାଏଲ୍ର ଅବଶିଷ୍ଟାଂଶ ନିରୁତ୍ସାହିତ ହୋଇ ନୀରବ ରହିଥିଲେ, ଈଶ୍ୱରଙ୍କ ଆତ୍ମା ସେମାନଙ୍କୁ ସ୍ପର୍ଶ କରିପାରୁନଥିଲା। ଯେଉଁ ମୁହୂର୍ତ୍ତରେ ସର୍ବସାଧାରଣ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ, ଈଶ୍ୱର ସେମାନଙ୍କୁ ଉତ୍ତେଜିତର ଆତ୍ମା ଦାନ କଲେ। ଅନ୍ୟ ଅର୍ଥରେ ଏପରି କୁହାଯାଇପାରେ ଯେ ଈଶ୍ୱର ମନୁଷ୍ୟକୁ ସ୍ୱାଧୀନତା ଦେଇ ଜନ୍ମ ଦେଇଛନ୍ତି। ତାକୁ କାଠପିତୁଳା ପରି କରି ରଖିନାହାନ୍ତି, ତାର ସ୍ୱାଧୀନ ଇଚ୍ଛାରେ ଉତ୍ତମ ପଥ ବାଛିବା ନିମନ୍ତେ ଜ୍ଞାନ ଦେଇଛନ୍ତି। ଭଲମନ୍ଦ ମଧ୍ୟରେ ପ୍ରଭେଦ ଦେଖିବା ପାଇଁ ବିବେଚନା ଦେଇଛନ୍ତି। ଯେତେବେଳେ ଇସ୍ରାଏଲ ଗୋଷ୍ଠୀ ଆପଣା ଆପଣା ରାସ୍ତା ବିବେଚନା କରି ଈଶ୍ୱରଙ୍କ ବାଧ୍ୟତା ସ୍ୱୀକାର କଲେ, ସେତେବେଳେ ଈଶ୍ୱର ସେମାନଙ୍କର ଜୀବନ ମଧ୍ୟରେ ହସ୍ତକ୍ଷେପ କରି ନିଷ୍କ୍ରିୟ ଜୀବନକୁ ସକ୍ରିୟ କଲେ। ଯେଉଁମାନେ ସ୍ୱାର୍ଥବାଦୀର ଖୋଳ ମଧ୍ୟରେ ଲୁଚି ରହିଥିଲେ, ସେମାନେ ସେହି ଖୋଳକୁ ଫୋପାଡ଼ି କାର୍ଯ୍ୟରେ ଅଗ୍ରସର ହେଲେ। ସେମାନେ ଈଶ୍ୱରଙ୍କର ଆହ୍ୱାନର ପ୍ରତ୍ୟୁତ୍ତର ଦେଲେ, ପରିଶ୍ରମ କରିବା ନିମନ୍ତେ ପଛଘୁଞ୍ଚା ଦେଲେ ନାହିଁ। ସେମାନେ ଏକତ୍ର ଭାବରେ ପର୍ବତକୁ ଗଲେ, ଗଛ କାଟିଲେ, ଗଣ୍ଡି ପ୍ରସ୍ତୁତ କଲେ, ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଅବଶ୍ୟ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ହାଗୟ ଓ ଜିଓସିଓଙ୍କ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ସେମାନେ ଲୋକମାନଙ୍କୁ ସଂଗଠିତ କଲେ, ସମୟର ଆବଶ୍ୟକତାକୁ ବୁଝାଇଲେ, ସେମାନଙ୍କର ଏହା ଯେ ଜରୁରୀ କର୍ତ୍ତବ୍ୟ ତାହା ମଧ୍ୟ ଜଣାଇଲେ। ଲୋକମାନଙ୍କୁ ସଂଗଠିତ କରି ଏହି ପ୍ରକଳ୍ପକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଦୀର୍ଘ 24 ଦିନ ଲାଗିଲା। ଷଷ୍ଠ ମାସର ପ୍ରଥମ ଦିନରେ ଈଶ୍ୱରଙ୍କ ବାର୍ତ୍ତା ଦେଲେ ଓ ଲୋକମାନେ ମାସର ଚତୁର୍ବିଂଶ ଦିନରେ ଆସି ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ। ନେତାମାନେ ଧୈର୍ଯ୍ୟ ନ ହରାଇ ଅପେକ୍ଷା କରି ରହିଲେ। ଆମର ବ୍ୟବହାରିକ ଜୀବନ ମଧ୍ୟରେ ଦେଖୁ ଯେ ଯେତେବେଳେ କ୍ଷେତ୍ର କାର୍ଯ୍ୟକାରୀମାନଙ୍କ ପରିଶ୍ରମ ସତ୍ତ୍ୱେ କିଛି ଫଳ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ଆମେ ନେତୃତ୍ୱ ସ୍ତରରେ ପରିବର୍ତ୍ତନ କରିଥାଉ। ଫଳ ପାଇଁ ଆପଣଙ୍କୁ ଓ ମୋତେ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ହେବ। ଏହି କ୍ଷୁଦ୍ର ପୁସ୍ତକ ପାଠ କଲେ ହାଗୟଙ୍କ ଶୃଙ୍ଖଳାବଦ୍ଧ କାର୍ଯ୍ୟର ପ୍ରମାଣ ମିଳେ। ସେ ଜଣେ ଉତ୍ତମ ପ୍ରଶାସକ ମଧ୍ୟ ଥିଲେ, ପୁଣି ପରିଶ୍ରମ କରିବାକୁ ଆଦୌ ପଛଘୁଞ୍ଚା ଦେଇନଥିଲେ। ସେ ଲୋକମାନଙ୍କୁ ମନ୍ଦିର ନିର୍ମାଣରେ ଶାରୀରିକ ଭାବରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କଲେ, କାର୍ଯ୍ୟ କରିବା ନିମନ୍ତେ ବାରମ୍ବାର ଆହ୍ୱାନ ଦେଲେ। ତାଙ୍କର କାର୍ଯ୍ୟନିଷ୍ଠା ଏକ ବିରାଟ ସଫଳତା ପାଇବା ନିମନ୍ତେ ସାହାଯ୍ୟ କଲା। ଈଶ୍ୱର ସନ୍ତୁଷ୍ଟ ହେଲେ ଓ ଗୌରବାନ୍ୱିତ ହେଲେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହିପରି ହୃଦୟ ଦାନ କରନ୍ତୁ, ତାଙ୍କର ସେବା କାର୍ଯ୍ୟରେ ବ୍ୟବହାର କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କ ଜୀବନ ମଧ୍ୟ ଦେଇ ଗୌରବ ପାଆନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ।
ଆପଣ ଯଦି ଆମଠାରୁ ବାଇବଲ ପାଠ୍ୟକ୍ରମ ପାଇଛନ୍ତି ଏବଂ କରିସାରିଛନ୍ତି ବା କରିବାକୁ ଚାହାନ୍ତି, ତାହେଲେ ତୁରନ୍ତ ଆମ ସହିତ ଯୋଗାଯୋଗ କରନ୍ତୁ।
ଆମର ଠିକଣାଟି ହେଲା
ପଥ ପ୍ରଦର୍ଶିକା, ଟ୍ରାନ୍ସୱାଲ୍ ରେଡିଓ ଇଣ୍ଡିଆ, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଠିକଣାଟି ଆଉଥରେ ଶୁଣନ୍ତୁ,
ପଥ ପ୍ରଦର୍ଶିକା, ଟ୍ରାନ୍ସୱାଲ୍ ରେଡିଓ ଇଣ୍ଡିଆ, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, ODIA TTB@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।